ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ଆସନ୍ତା ରବିବାର ଦିନ ଗୁଜରାଟର ସୋମନାଥ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ପାକିସ୍ତାନ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ପ୍ରଶ୍ରୟ ଦେବା ନେଇ ସମାଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଉନ୍ନତମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରି ଦେଶର 50,000 ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଛି ରାଷ୍ଟ୍ରୀୟ ଗୁଣବତ୍ତା ସୁନିଶ୍ଚିତ ମାନକ ପ୍ରମାଣପତ୍ର। ଭେନେଜୁଏଲାରେ ଆମେରିକା ଆକ୍ରମଣରେ 56 ଜଣଙ୍କ ମୃତ୍ୟୁ ଏବଂ T20 କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍ଗୁଡ଼ିକୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ନେଇ ବାଂଲାଦେଶର ଆବେଦନକୁ ପ୍ରତ୍ୟାଖ୍ୟାନ କଲା ଆଇସିସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଗୁଜରାଟର ସୋମନାଥ ଗସ୍ତ କରି ସେଠାରେ ବର୍ଷବ୍ୟାପୀ ପାଳନ କରାଯିବାକୁ ଥିବା ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବେ। ସୋମନାଥ ଉପରେ ଆକ୍ରମଣର 1,000 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ 1 ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତାକାଲିଠାରୁ 11 ତାରିଖ ପର୍ଯ୍ୟନ୍ତ ସୋମନାଥ ସ୍ୱାଭିମାନ ପର୍ବରେ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସୋମନାଥ ମନ୍ଦିରର ପୁନଃସ୍ଥାପନର ମଧ୍ୟ ଚଳିତ ବର୍ଷ 75 ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା 1951 ଏହି ମନ୍ଦିରର ପୁନଃସ୍ଥାପନ କରାଯାଇଥିଲା। ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଘଟଣାକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିବା ସହ ସେଠାକାର ସମସ୍ତ ରାଜନୈତିକ ଦଳ ଦେଶବାସୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। ଲକ୍ସେମବର୍ଗଠାରେ ଆଜି ଭାରତୀୟ ସମୁଦାୟଙ୍କ ସହ ଭାବ ବିନିମୟ କଲାବେଳେ ଡକ୍ଟର ଜୟଶଙ୍କର ଏହା କହିଛନ୍ତି। ଲକ୍ସେମବର୍ଗ ସହ ରାଜନୈତିକ, ବାଣିଜ୍ୟିକ ଏବଂ ପ୍ରାଦ୍ୟୋଗିକ କ୍ଷେତ୍ରରେ ଭାରତର ସହଭାଗିତା ରହିଆସିଛି। ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବାରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଛନ୍ତି। ଏହି ଅବସରରେ ଜୟଶଙ୍କର ପାକିସ୍ତାନ ଆତଙ୍କବାଦକୁ ପ୍ରୋହାହନ ଦେବା ଲାଗି ଦଶନ୍ଧିବ୍ୟାପୀ ପ୍ରଶିକ୍ଷଣ ଶିବିରମାନ ଚଳାଇ ଆସୁଥିବାରୁ ତାହାକୁ ସମାଲୋଚନା କରିଛନ୍ତି। ଆଜିର ବିଶ୍ୱରେ କେତେକ ଦେଶ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତକୁ ମାଗଣାରେ ପରାମର୍ଶ ଦେବାରେ ଲାଗିଛନ୍ତି। ସମାନ ପ୍ରକାର ଘଟଣା ଅପରେସନ୍ ସିନ୍ଦୁର ବେଳେ ଦେଖାଯାଇଥିଲା। ନିଜ ଅଞ୍ଚଳରେ ଦେଖାଯାଉଥିବା ସମସ୍ୟାକୁ ଅଣଦେଖା କରି ସେମାନେ ଭାରତର ଗମ୍ଭୀର ସ୍ଥିତି ନେଇ ଉଦ୍ବେଗ ପ୍ରକାଶ କରୁଥିଲେ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଦେଶରେ 50,000 ସ୍ୱାସ୍ଥ୍ୟକେନ୍ଦ୍ର ନ୍ୟାସନାଲ୍ କ୍ୱାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡ NQAS ପ୍ରମାଣପତ୍ର ପାଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ରୋଗୀଙ୍କ ପ୍ରତି ବିଶେଷ ଯତ୍ନ, ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବାରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଜନସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ସ୍ୱତନ୍ତ୍ର ସହାୟତା ସହ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱସ୍ତରୀୟ ସୁବିଧା ଦେବା ଲାଗି NQAS ବ୍ୟବସ୍ଥାକୁ ବିକଶିତ କରାଯାଇଛି। 2024 ଜୁନ୍ରୁ ଏହା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରାରମ୍ଭିକ ଅବସ୍ଥାରେ ଜିଲ୍ଲା ହସ୍କିଟାଲରେ ଓ ପରବର୍ତ୍ତୀ ସମୟରେ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆୟୁଷ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦିରେ ଏହାକୁ ଲାଗୁ କରାଯାଇଥିଲା। ଦେଶରେ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ସୁସଂଗତ କରିବା ଲାଗି ଅର୍ଥନୈତିକ ବ୍ୟାପାର ବିଭାଗ 3 ବର୍ଷିଆ ସରକାରୀ ଘରୋଇ ଭାଗିଦାରିତାରେ ପ୍ରକଳ୍ପ ସ୍ଥିର କରିଛି। 2025-26 କେନ୍ଦ୍ରୀୟ ବଜେଟ୍ରେ ଘୋଷଣା ଅନୁଯାୟୀ ଏହି ପ୍ରକଳ୍ପ ଗ୍ରହଣ କରାଯାଇଛି। ଏଥିରେ ଦେଶର ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଘରୋଇ କ୍ଷେତ୍ରର ଅଧିକ ଯୋଗଦାନ ରହିବ। ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ କେନ୍ଦ୍ରୀୟ ଭିତ୍ତିଭୂମି ମନ୍ତ୍ରଣାଳୟ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମିଶି 852 ପ୍ରକଳ୍ପ ଉପରେ କାର୍ଯ୍ୟ କରିବେ। ଏଥିଲାଗି 17,00,000 କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ନିବେଶକ, ଅଂଶୀଦାର ଏବଂ ବିକାଶ କାର୍ଯ୍ୟରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷ ଅଧିକ ପ୍ରକଳ୍ପରେ ନିବେଶ କରିପାରିବେ। ଗୁଆହାଟୀରେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସମୁଦ୍ର ପ୍ରତାପ କାର୍ଯ୍ୟକ୍ଷମ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାହାର ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି ଏହି ଜାହାଜ ବିଭିନ୍ନ କାରଣରୁ ଗୁରୁତ୍ୱ ବହନ କରି ଆତ୍ମନିର୍ଭର ଦୃଷ୍ଟିକୋଣକୁ ସୁଦୃଢ଼ କରିଛି। ସମୁଦ୍ର ପ୍ରତାପ ଦେଶର ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହ ସ୍ଥାୟିତ୍ୱ ପ୍ରତି ଥିବା ପ୍ରତିବଦ୍ଧତାର ଏହା ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋ ଆସନ୍ତା 12 ତାରିଖରେ PSLV-C62 ଉପଗ୍ରହ ଉତ୍କ୍ଷେପଣ କରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ 10:17 ସମୟରେ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ। ଏଥିରେ ଭୂ ନିରୀକ୍ଷଣ ଉପଗ୍ରହ EOS-N1 ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନର ବିଭିନ୍ନ ରଣନୈତିକ କାର୍ଯ୍ୟ ନିମନ୍ତେ ସହାୟତା କରିବ ବୋଲି ଜଣାପଡ଼ିଛି। ଏହି ଅଭିଯାନରେ 8 ଦେଶୀୟ ଏବଂ ବିଦେଶୀ ଉପଗ୍ରହ ମଧ୍ୟ ଉତ୍କ୍ଷେପଣ କରାଯିବ। ଭେନେଜୁଏଲା ସାମରିକ ବାହିନୀ ପକ୍ଷରୁ କୁହାଯାଇଛି, ଗତ ଶନିବାର ଆମେରିକା ସେନା ପକ୍ଷରୁ କରାଯାଇଥିବା ଆକ୍ରମଣରେ ଭେନେଜୁଏଲାର 24 ଜଣ ସୁରକ୍ଷା ଅଧିକାରୀ ପ୍ରାଣ ହରାଇଛନ୍ତି। ତେବେ ଏହି ଆକ୍ରମଣରେ ସମୁଦାୟ 56 ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା କେତେ ତାହା ସ୍ୱଷ୍ଟ ହୋଇନାହିଁ। ଭେନେଜୁଏଲା ଆଟର୍ଣ୍ଣି ଜେନେରାଲ ତାରେକ୍ ୱିଲିୟମ୍ ସବ୍ ଗତକାଲି କହିଥିଲେ ଯେ ଆମେରିକା ଆକ୍ରମଣରେ କେତେକ ସାମରିକ ଅଧିକାରୀ ଓ ନାଗରିକଙ୍କର ମୃତ୍ୟୁ ଘଟିଛି। ଏହି କାର୍ଯ୍ୟାନୁଷ୍ଠାନକୁ ସେ ଯୁଦ୍ଧ ଅପରାଧ ଭାବେ ବର୍ଷ୍ଣନା କରିବା ସହ ଏନେଇ ତଦନ୍ତ କରାଯିବ ବୋଲି କହିଥିଲେ। ଅନ୍ୟପକ୍ଷରେ କ୍ୟୁବା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆମେରିକା ଆକ୍ରମଣ ଯୋଗୁଁ ଭେନେଜୁଏଲାରେ କାର୍ଯ୍ୟରତ ଥିବା କ୍ୟୁବାର 32 ଜଣ ସାମରିକ ଓ ପୁଲିସ୍ ଅଧିକାରୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ କାରବୀୟ ଦ୍ୱୀପରେ ଦୁଇଦିନିଆ ଶୋକ ପାଳନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଭେନେଜୁଏଲାର ଅନ୍ତରୀଣ ସରକାର କଟକଣା ମଧ୍ୟରେ ରହିଆସିଥିବା 30-50 ନିୟୁତ ବ୍ୟାରେଲ୍ ତୈଳ ଆମେରିକାକୁ ହସ୍ତାନ୍ତର କରିବ, ଯଦ୍ୱାରା ଦୁଇ ଦେଶ ଉପକୃତ ହେବେ। ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି ସମ୍ପୃକ୍ତ ତୈଳ ବଜାର ଦରରେ ବିକ୍ରି ହେବ ଏବଂ ସେ ନିଜେ ଏହାର ତଦାରଖ କରିବେ। ଏଥିରୁ ଲବ୍ଧ ଅର୍ଥ ଉଭୟ ଭେନେଜୁଏଲା ଓ ଆମେରିକାର ଲୋକଙ୍କ ମଙ୍ଗଳରେ ଲାଗିପାରିବ। ଚଳିତ ମାସ ପ୍ରାରମ୍ଭରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ସହଧର୍ମିଣୀକୁ ଆମେରିକା ସେନା ଉଠାଇ ଆଣିବା ପରେ ରାଷ୍ଟ୍ରପତି ଟ୍ରମ୍ପ ତୈଳ ସମ୍ପର୍କରେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଭେନେଜୁଏଲାରେ ତୈଳ ବାଣିଜ୍ୟ ଓ ନିରାପତ୍ତା ସଂକ୍ରାନ୍ତରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ଲାଗି ଆମେରିକା ପଦକ୍ଷେପ ନେଉଛି ବୋଲି ଟ୍ରମ୍ପ କହିଛନ୍ତି। ଦେଶରେ ସ୍ୱଚ୍ଛ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତି ଏହାର 50ତମ ବୈଠକ ସଫଳ ପରିଚାଳନା ସହିତ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ପରଠାରୁ ପ୍ରଧାନମନ୍ତ୍ରୀସ୍ତରୀୟ ସମୀକ୍ଷା ମାଧ୍ୟମରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଜନସାଧାରଣଙ୍କ ଅଭିଯୋଗର ସମୟୋପଯୋଗୀ ସମାଧାନକୁ ଏହା ସଫଳ କରିପାରିଛି। କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକ ଏକ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ସମନ୍ୱୟ କରାଯାଇ ସମବାୟ ସଂଘୀୟତାର ଉଦାହରଣ ସୃଷ୍ଟି ହୋଇଛି। ପ୍ରଗତିର ବିଶେଷ ସିରିଜ୍ରେ ଆଜି ଆସନ୍ତୁ ଶୁଣିବା ହିମାଚଳ ପ୍ରଦେଶର ଦ୍ୱିତୀୟ ପାର୍ବତୀ ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପର୍କରେ। ଦ୍ୱିତୀୟ ପାର୍ବତୀ ଜଳବିଦ୍ୟୁତ୍ ପ୍ରକଳ୍ପ ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର ପାର୍ବତୀ ନଦୀ ଉପରେ ଏନ୍ଏଚ୍ପିସି ଲିମିଟେଡ୍ ଦ୍ୱାରା ନିର୍ମାଣ କରାଯାଇଛି। ଦେଶର ସବୁଠାରୁ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟରେ ଏହା ଅନ୍ୟତମ। ବାର୍ଷିକ 374 ନିୟୁତ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବା ପାଇଁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ହିମାଚଳ ପ୍ରଦେଶ, ଦିଲ୍ଲୀ, ଜମ୍ମୁ କାଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ଆଦି ଅଞ୍ଚଳ ଏହି ଜଳବିଦ୍ୟୁତ୍ ପ୍ରକଳ୍ପର ସୁଫଳ ପାଇଥାନ୍ତି। ତେବେ ନିର୍ମାଣ ସମୟରେ ଜମି ଅଧିଗ୍ରହଣ, କିସମ ପରିବର୍ତ୍ତନ ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ଦ୍ୱାରା ଅଗ୍ରଗତି ବାଧାପ୍ରାପ୍ତ ହୋଇଥିଲା। 2016 ଫେବୃୟାରୀ 17 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଗତି ପଦକ୍ଷେପ ମାଧ୍ୟମରେ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିବା ପରେ ରହିଥିବା ଆହ୍ୱାନଗୁଡ଼ିକର ତୁରନ୍ତ ସମାଧାନ ହୋଇଥିଲା। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ 4 ଉତ୍ପାଦନକାରୀ ୟୁନିଟ୍ ମଧ୍ୟରୁ 3 ଗତବର୍ଷ ଏପ୍ରିଲ 1 ଏବଂ 4 ଏପ୍ରିଲ 16 ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା। ମୋଟ 800 ମେଗାୱାଟ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ରୂପେ ବାଣିଜ୍ୟିକ ବିଦ୍ୟୁତ୍ ଉତ୍ପାଦନ କାର୍ଯ୍ୟକ୍ଷମ ହୋଇଥିଲା। ଖେଳ ଖବର, ଆସନ୍ତା ମାସ ହେବାକୁ ଥିବା T20 କ୍ରିକେଟ୍ ବିଶ୍ୱକପ୍ 2026 ମ୍ୟାଚ୍ଗୁଡ଼ିକୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ BCB ପକ୍ଷରୁ କରାଯାଇଥିବା ଆବେଦନକୁ ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ୍ ICC ପ୍ରତ୍ୟାଖ୍ୟାନ କରିଦେଇଛି। ନିରାପତ୍ତା ଦୃଷ୍ଟିରୁ ବାଂଲାଦେଶ କ୍ରିକେଟ୍ ବୋର୍ଡ ତା'ର ଦଳକୁ ଭାରତ ଗସ୍ତରେ ନ ଯିବା ପାଇଁ ନିଷ୍ପତ୍ତି ନେଇଛି। ବାଂଲାଦେଶରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଥିବାରୁ ତା'ର ପ୍ରତିବାଦ ସ୍ୱରୂପ ଭାରତୀୟ ପ୍ରିମିୟର ଲିଗ୍ IPLରେ ସ୍ଥାନ ପାଇଥିବା ବାଂଲାଦେଶ ଖେଳାଳି ମୁସ୍ତାଫିଜ୍ ରହମନଙ୍କୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ BCCI ପକ୍ଷରୁ ବାଦ ଦିଆଯିବା ପରେ BCB ଏଭଳି ନିଷ୍ପତ୍ତି ନେଇଛି। ତେବେ ICC ପକ୍ଷରୁ କୁହାଯାଇଛି ଯେ ଶେଷ ମୁହୂର୍ତ୍ତରେ ମ୍ୟାଚ୍ର ସ୍ଥାନାନ୍ତର ନେଇ BCB ପକ୍ଷରୁ ବୈଧ କାରଣ ଦର୍ଶାଯାଇ ନଥିବାରୁ ତା'ର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ଆସନ୍ତା ରବିବାର ଦିନ ଗୁଜରାଟର ସୋମନାଥ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ପାକିସ୍ତାନ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରକୁ ପ୍ରଶ୍ରୟ ଦେବା ନେଇ ସମାଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଉନ୍ନତମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରି ଦେଶର 50,000 ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଛି ରାଷ୍ଟ୍ରୀୟ ଗୁଣବତ୍ତା ସୁନିଶ୍ଚିତ ମାନକ ପ୍ରମାଣପତ୍ର। ଭେନେଜୁଏଲାରେ ଆମେରିକା ଆକ୍ରମଣରେ 56 ଜଣଙ୍କ ମୃତ୍ୟୁ ଏବଂ T20 କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍ଗୁଡ଼ିକୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା ନେଇ ବାଂଲାଦେଶର ଆବେଦନକୁ ପ୍ରତ୍ୟାଖ୍ୟାନ କଲା ICC। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।